ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଆ
ঠিকার যোগাযোগ করতু আমার আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org
বিশ্বাসর পিতা ভাগ দুই। নমস্কার প্রিয় শ্রোতা, সেই আদি অনন্ত দয়াময় পরমেশ্বর সর্বশক্তি সর্বজ্ঞানী প্রেমর সাগর সেই অনুগ্রহ পিতাঙ্ক মধুর নামে মু পাষ্ট পূর্ণচন্দ্র আউথরে আপন মানুষ এই কার্যক্রমে স্বাগত করুছি। সেই সর্বশক্তি পরমেশ্বর আপন মানুষ আশীর্বাদ করতু, তাহলে প্রেম তাহলে করুণা তাহলে দয়া তাহলে শান্তি ও তাহলে মঙ্গল সদাসর্বদা আপনার সহবর্তী রহু। সেই পরমেশ্বর আপন মানুষ সমস্ত প্রকার দুঃখ কষ্ট বাধা ক্লেশ ও রোগর দূরেই রাখতু, তাহা হি নুহ শত্রু শয়তান হস্তর আপন মানুষ সুরক্ষায় রাখতু। সেই পরমেশ্বর আপনার সমস্ত মনোকামনা পূর্ণ করতু। প্রিয় শ্রোতা, চলন্তু আজ আমি মানে কিছু সময় পবিত্র শাস্ত্র বাইবল ঠো তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে বিশ্বাসর পিতা ভাগ দুই। ভাগ এক গতকালি আমি আলোচনা করছ, তাহলে চলন্তু সেই বিশ্বাসর পিতাঙ্ক বিষয়ে আশ্বাস বিষয়ে আমি কিছু সময় আলোচনা করিবা। প্রিয় শ্রোতা, 500 বর্ষ পূর্বে মার্টিন লুথর গোটিয়ে চর্চরে 95টি বিরোধী কার্যগুড়িক সূচাই টঙ্গাই দিয়েছিলে। আজ মধ্যে বিশ্বাস দ্বারা পরিবিষয়টি সঠিক ভাবে বুঝবাকু বা জানিবাকু বা শিক্ষা দেবা আবশ্যক পড়ছে। যদি আপন মানে রোমিও 4:13 পড়িবে, সেটি আমি পাওছু প্রতিজ্ঞা এবং ব্যবস্থা মধ্যে অসমতা দেখা যাওছে। প্রেরিত পাউল বিশ্বাস দ্বারা পরিত্রাণ বিষয়ের স্পষ্টভূমি পুরাতন নিয়মর প্রমাণ দেওয়া, সে অব্রাহ্মক উদাহরণ ব্যবহার করে অনেক যা কি জুহুদীগণ পূর্ব পুরুষ কিংবা জুহুদী মানকর পিতা বলে গ্রহণ করে নিয়ন্তি। অব্রাহ্মক ঠারে মধ্য বিশ্বাস ব্যতীত বিশ্বাস দ্বারা পরিত্রাণ বিষয় লা সদাপ্রভু প্রতিজ্ঞা করে কহিলে যে অব্রাহ্ম জগতর সমস্ত জাতির পিতা হবে। অব্রাহ্ম এই কথা বিশ্বাস করে গ্রহণ কলে, তেণুকরি সদাপ্রভু তাহলে গ্রহণ করে জগতর উদাহরণ মতে ব্যবহার করতে। যদি আপনার রোমিও 4:14-17 পড়বে, পুরাতন নিয়মরে বিশ্বাস দ্বারা পরিত্রাণ কিপর কেন্দ্রভূতি লা তাহা এখানে পাউল কিপর ব্যবহার করুছেন তাহা আপনার পাইপারে। গালাতীয় 3:7-9 যদি পড়বে, পাউল যা এইপরি পবিত্রতা লেখুছেন তাহা আরম্ভরে পড়ছু, সেসবুকু মনে রাখিবা মুখ্য বিষয় অটে। প্রিয় শ্রোতা, পুরাতন নিয়মর জহুদী বিশ্বাসীগণ ব্যবস্থার ঋত লে এবং অধিকাংশ লোক বিশ্বাস করুলে যে কেবল ব্যবস্থা পালন কলে পরিত্রাণ প্রাপ্ত হব, তথাপি তাহা পুরাতন নিয়ম শিক্ষার বিপরীত অটে। এই ভ্রান্ত শিক্ষা বিরুদ্ধে পাউল যুক্ততর্ক করে কহতি, সিয়ন পর্বতরে আজ্ঞা দেবা পূর্বে অব্রাহ্ম জাণিলে যে জনে ব্যক্তি ব্যবস্থার ক্রিয়াকর্ম দ্বারা পরিত্রাণ পায়ে না, কিন্তু কেবল বিশ্বাস দ্বারা পরিত্রাণ পাইব। ପାଉଲ ନୈତିକ ବ୍ୟବସ୍ଥା ବିଷୟରେ କହନ୍ତି ଯେ ଏପରି କି ଆଜ୍ଞା ଦେବା ପୂର୍ବେ ନୈତିକର ବିଧିବିଧାନର ବ୍ୟବସ୍ଥା ଥିଲା ଏବଂ ତାହା ପୁରାତନ ନିୟମରେ ଶେଷ ପର୍ଯ୍ୟନ୍ତ ସେହିପରି ଥିଲା। ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଦ୍ୱାରା ପ୍ରତିଜ୍ଞା ପ୍ରାପ୍ତ ହୋଇଥିଲେ ସୁଦ୍ଧା ବିଶ୍ୱାସକୁ କଦାପି କିମ୍ବା ଲୋପ ହେବାକୁ ଦେଲେ ନାହିଁ। ପାଉଲ କହନ୍ତି ବା କହିବାର ଭାବ ହେଉଛି ବିଶ୍ୱାସ ଉଦ୍ଧାର କରେ ଏବଂ ବ୍ୟବସ୍ଥା ଦୋଷୀ ସାବ୍ୟସ୍ତ କରେ। ସେ କହିବାକୁ ଚାହାନ୍ତି ଯେ ପ୍ରିୟସତା ବ୍ୟବସ୍ଥା ପାଳନ କରିବାକୁ ପଡ଼ିବ ଯେହେତୁ ବ୍ୟବସ୍ଥା ପାପକୁ ଦର୍ଶାଇ ଦିଏ। ସେ କିପରି ତାହାଙ୍କ ନିକଟକୁ ଯାଇ ପାପ ସ୍ୱୀକାର କରି ବିଶ୍ୱାସ କରିପାରିବ ଏହା ସବୁ ବ୍ୟବସ୍ଥା ଜଣାଏ ବା ବୁଝାଏ। ଆମ୍ଭେମାନେ ଯିହୁଦୀ ହେଉ କିମ୍ବା ବିଜାତୀୟ ହେଉ ସମସ୍ତ ବ୍ୟବସ୍ଥା ଉଲ୍ଲଂଘନ କରିଅଛୁ। ତେଣୁ କରି ଆମ୍ଭେମାନେ ଅବ୍ରାହ୍ମ ତୁଲ୍ୟ କାର୍ଯ୍ୟ କରିବା ଆବଶ୍ୟକ। ଆମ୍ଭେମାନେ ବିଶ୍ୱାସ କଲେ ଯୀଶୁଙ୍କ ଧାର୍ମିକତା ଆମମାନଙ୍କୁ ଉଦ୍ଧାର କରିବ। ଆମ୍ଭେମାନେ ଗତକାଲିର ଶିକ୍ଷାରେ ଦେଖିଲୁ ବା ପ୍ରମାଣ ପାଇଲୁ ଯେ ଅବ୍ରାହ୍ମ ତାହାଙ୍କର ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ନୁହେଁ କିନ୍ତୁ ସଦାପ୍ରଭୁଙ୍କର ଅନୁଗ୍ରହର ପ୍ରତିଜ୍ଞା ଦ୍ୱାରା ସେ ପରିତ୍ରାଣ ପ୍ରାପ୍ତ ହେଲେ। ତେଣୁକରି ଯଦି ଯୁହୁଦୀର ବା ଯୁହୁଦୀଗଣର ପରିତ୍ରାଣ ପାଇବାକୁ ଇଚ୍ଛା କରନ୍ତି ତାହେଲେ ସେମାନଙ୍କ ଆଜ୍ଞାବହତାର କ୍ରିୟାକର୍ମ ସହିତ ମସିହଙ୍କଠାରେ ବିଶ୍ୱାସ କରୁଥିବା ଯୋଗ୍ୟ ବା ବିଶ୍ୱାସ କରିବାର ଅଛି ଯେହେତୁ ତା'ର ଫଳ ହେଉଛି ପରିତ୍ରାଣ ଆଉ ତା'ର କାର୍ଯ୍ୟ ହେଉଛି ଯୋଜନାର ପ୍ରତିଜ୍ଞା ଯାହା ଅବ୍ରାହ୍ମଙ୍କୁ ଦତ୍ତ ହୋଇଥିଲା ତାହା ବିଶ୍ୱାସରେ ଗ୍ରହଣ କରିବାର ଆବଶ୍ୟକ। ଏହା ସମସ୍ତ ଯୁହୁଦୀ ଏବଂ ବିଜାତିମାନଙ୍କ ନିମନ୍ତେ ସମାନ ରୂପେ ଲାଗୁ ରହିବ। ସେମାନଙ୍କ ଉତ୍ତମ କାର୍ଯ୍ୟ ଆଜ୍ଞାବହତା ଈଶ୍ୱରଙ୍କୁ ପ୍ରେମ କରୁଥିବାର ଗୋଟିଏ ଚିହ୍ନ ହେବ। ଦେବପୂଜକ ମାନଙ୍କୁ ମୂଳନୀତିର ଉତ୍ତମ କର୍ମ କିମ୍ବା କ୍ରିୟାକର୍ମ ଦ୍ୱାରା ପରିତ୍ରାଣ ମିଳେ ବୋଲି ଆଧାରିତ। ଯେକୌଣସି ଉପାୟ ଅବଲମ୍ବନ କଲେ ସୁଦ୍ଧା ପାପକୁ ବିରୋଧ କରିବା ନିମନ୍ତେ କେବଳ ଗୋଟିଏ ଉପାୟ ରହିଛି ଯାହାକି ବାଇବଲରେ ଉଲ୍ଲେଖ ହୋଇଅଛି। ଯଦି ଗୋଟିଏ ବ୍ୟବସ୍ଥା ଯାହାକି ଜୀବନ ଦେଇପାରେ ତାହେଲେ ନିଶ୍ଚୟ ତା ଏକି ସଦାପ୍ରଭୁଙ୍କ ଆଜ୍ଞା କିମ୍ବା ବ୍ୟବସ୍ଥା ହୋଇଥିବ। ତଥାପି ପାଉଲ କହନ୍ତି ପ୍ରିୟସତା କୌଣସି ବ୍ୟବସ୍ଥା ଜୀବନ ଦେଇପାରେ ନାହିଁ ଏପରିକି ଈଶ୍ୱରଙ୍କ ବ୍ୟବସ୍ଥା ମଧ୍ୟ ଦେଇପାରେ ନାହିଁ କାରଣ ସମସ୍ତେ ଆଜ୍ଞା ଲଙ୍ଘନ ଦୋଷରେ ଦୋଷୀକୃତ ହୋଇଅଛନ୍ତି। ଯେଉଁମାନେ କି ତାହାକୁ ବ୍ୟବସ୍ଥାର ଅଧୀନରେ ରହି ବିଶ୍ୱାସ କରନ୍ତି ସେମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କ ଦେଇ ବିଶ୍ୱାସର ପ୍ରତିଜ୍ଞା ବିସ୍ତାର ରୂପେ ପ୍ରକାଶ ପାଇଅଛି ଯାହାକି ପରିତ୍ରାଣ ଅର୍ଜନ କରିବା ନିମନ୍ତେ ଭୋଜ ସ୍ୱରୂପ ଥିଲା ଏବଂ ଦୋଷୀ ସାବ୍ୟସ୍ତ କରୁଥିଲା ସେଥିରୁ ବଞ୍ଚିତ ହେବ। ଯେତେବେଳେ ଆମ୍ଭେମାନେ ଅନୁଗ୍ରହ ବିନା ଏବଂ ବିଶ୍ୱାସ ବିନା ପରିତ୍ରାଣ ମିଳେ ବୋଲି ମନରେ ଗ୍ରହଣ କରି ନେଉ ତାହେଲେ ବ୍ୟବସ୍ଥା ଏକ ଭୋଜ ସ୍ୱରୂପ ହୋଇଯାଏ କାରଣ ବିନା ବିଶ୍ୱାସ ଏବଂ ବିନା ଅନୁଗ୍ରହ ଦ୍ୱାରା ପରିତ୍ରାଣ ପାଇବା ନିମନ୍ତେ ଆଶା ପୋଷଣ କଲେ ବ୍ୟବସ୍ଥା ଭୋଜ ସ୍ୱରୂପ ହୋଇ ଆମମାନଙ୍କୁ ଦୋଷୀ ବ୍ୟବସ୍ଥା କରେ। ଆମ୍ଭେମାନେ ଅନେକ ଲୋକଙ୍କ ଦ୍ୱାରା ଶୁଣିଥାଉ ଯେ ନୂତନ ନିୟମରେ ବ୍ୟବସ୍ଥା ଲୋପ ପାଇଅଛି ଏବଂ ଅନେକ ବାଇବଲ ପଦ ବ୍ୟବହାର କରି ସେମାନଙ୍କ ଶିକ୍ଷାର ବିଷୟଟିକୁ ସ୍ୱୀକୃତ କରିବାକୁ ଚାହାନ୍ତି। ସେମାନେ ତର୍କସାଗର ଶାକ ବାକ୍ୟ ପଛରେ ବାଇବଲ ଉପରେ ଆଧାରିତ ନୁହେଁ କିମ୍ବା ଲାଭଜନକ ନୁହେଁ। ଯେପରି ଯଦି ଆମେ ପଢ଼ିବା ଏକ ଜହନ ଦୁଇ ତିନି ଛଅ ତିନି ଚାରି ଏବଂ ରୋମିଓ ତିନି କୋଡ଼ିଏ ଯଦି ଆମେ ପଢ଼ିବା, ଏହି ପଦଗୁଡ଼ିକର ବ୍ୟବସ୍ଥା ଏବଂ ପାପ ମଧ୍ୟରେ ଥିବା ସମ୍ପର୍କ ବିଷୟରେ କୁହେ। ଅଳ୍ପ କିଛି ଶହ ବର୍ଷ ପୂର୍ବେ ୟୁରେସ୍ ଲେଖକ ଜୋନାଥନ୍ ସୁଇପଟ୍ ଏପରି କୌଣସି ବ୍ୟକ୍ତି କହିପାରେ କି ମଦ୍ୟପାନ ବା ମିଥ୍ୟା ଚୋରି ବା ବ୍ୟଭିଚାର ଇତ୍ୟାଦି ସଂସଦ ବାକ୍ୟଗୁଡ଼ିକ ଇଂରାଜୀରେ ଭାଷାରୁ ବାହାର କରିଦେଲେ। ଆମେମାନେ ଦ୍ୱିତୀୟ ପରରେ ସଂଯମ ବିଶ୍ୱସ୍ତ ନ୍ୟାୟ ଓ ସତ୍ୟପ୍ରମ ସହିତ ଜାଗି ଉଠି ପାରିବା କି? କ'ଣ ଏହି କାର୍ଯ୍ୟର ଫଳାଫଲ ନ୍ୟାୟ ସଙ୍ଗତ ହୋଇପାରେ କି? ସେହିପରି ଯଦି ଈଶ୍ୱରଙ୍କ ବ୍ୟବସ୍ଥାକୁ ପାଳନ କରୁ ତାହେଲେ ମିଥ୍ୟା ହତ୍ୟା ଚୋରି ବ୍ୟଭିଚାର ଇତ୍ୟାଦି ପାପମୟ କାର୍ଯ୍ୟ କାହିଁକି ବଢ଼ି ଚାଲିଛି? କେବେ ଏହା ଚିନ୍ତା କରିଛ କି ପ୍ରିୟ ସତା? କେବେ ଏହି ବିଷୟରେ ମନରେ ଭାବିଛ କି? ଯଦି ଈଶ୍ୱରଙ୍କ ବ୍ୟବସ୍ଥା ପରିବର୍ତ୍ତନ ହୋଇଛି ତାହେଲେ ଏହିସବୁ ପାପ ବୋଲି କାହିଁକି ଆମେ ମନେ କରୁଅଛୁ? ତାହେଲେ ପାପ କହିବା ଶବ୍ଦ ନଥିବା ଆବଶ୍ୟକ। ଯଦି ସଦାପ୍ରଭୁଙ୍କର ବ୍ୟବସ୍ଥା ଲୋପ କରାଯାଇଛି ତାହେଲେ ପାପ ମଧ୍ୟ ଲୋପ ପାଇଅଛି, ତାହା କିଏ ବିଶ୍ୱାସ କରିବ? ଯଦି ବ୍ୟବସ୍ଥା ନାହିଁ ତାହେଲେ ପାପ ମଧ୍ୟ ନାହିଁ। ପଢ଼ନ୍ତୁ ଏକ ଜହନ ଏକ ସାତ ଟୁ ଦଶ, ଯାକୁବ ଏକ ଚଉଦ ଟୁ ପନ୍ଦର। ନୂତନ ନିୟମରେ ବ୍ୟବସ୍ଥା ଏବଂ ସୁସମାଚାର ଉଭୟ ଲେଖା ଦେଇଥାଏ। ପାପ କ'ଣ ତାହାକୁ ବ୍ୟବସ୍ଥା ସୂଚାଇ ଦିଏ। ଯଦି ସେଠାରେ ବ୍ୟବସ୍ଥା ନାହିଁ ତାହେଲେ ପାପ ମଧ୍ୟ ନାହିଁ। ଯଦି ପାପ ନାହିଁ ତାହେଲେ ବ୍ୟବସ୍ଥା ବି ନାହିଁ। ଯଦି ପାପ ନାହିଁ ତାହେଲେ ଉଦ୍ଧାର ପାଇବା ନିମନ୍ତେ ବି ଚେଷ୍ଟା କରିବା ଆବଶ୍ୟକ ନାହିଁ। ବ୍ୟବସ୍ଥା କଦାପି ଲୋପ ପାଇବ ନାହିଁ, ତାହା ଏହି ମାନବ ସମାଜରେ ଜାରି ରହିବ। ଏହା ସୁସମାଚାର ସୂଚନା ଦିଏ। ଆମେମାନେ ଅନେକ ସମୟରେ ଶୁଣିଥାଉ ଯେ ବ୍ୟବସ୍ଥା କୃଷରେ ଟଙ୍ଗାଇ ଦିଆଗଲା, ଅର୍ଥାତ୍ ସମାପ୍ତ ହେଲା। ତାହା ହେଉଛି ବିକୃତ ଅର୍ଥ ପ୍ରକାଶ କରିବାର ଶିକ୍ଷା। କାରଣ ବ୍ୟବସ୍ଥା କଦାପି ପରିବର୍ତ୍ତନୀୟ ନୁହେଁ ବୋଲି କୃଷ ସୂଚନା ଦିଏ। ଯଦି ଖ୍ରୀଷ୍ଟ କୃଷରେ ମୃତ୍ୟୁବରଣ କରିବା ପୂର୍ବରୁ ପରିବର୍ତ୍ତନ କରିନାହାନ୍ତି ତାହେଲେ ତାହାଙ୍କ ମୃତ୍ୟୁ ପରେ ତାହାକୁ ପରିବର୍ତ୍ତନ କରିବେ ନାହିଁ ବା କରିବେ ବି ନାହିଁ। ଯେତେବେଳେ ମଣିଷ ପାପ କଲା ସେତେବେଳେ ବ୍ୟବସ୍ଥା ଲୋପ କରି ମନୁଷ୍ୟକୁ ନିଶ୍ଚିତ ରୂପେ ଗ୍ରହଣ କଲେ ନାହିଁ, ତାହେଲେ ଯୀଶୁ ପ୍ରକୃତ ରୂପେ ଏହା କେବେ ବି ପରିବର୍ତ୍ତନ କରିନାହାନ୍ତି। ଯୀଶୁଙ୍କର ମୃତ୍ୟୁ ସୂଚନା ଦିଏ ଯେ ଯଦି ବ୍ୟବସ୍ଥାକୁ ରୋକ କରିବାର ଥିଲା ତାହେଲେ କୃଷରେ ଯୀଶୁଙ୍କର ମୃତ୍ୟୁ ପୂର୍ବରୁ ପରିବର୍ତ୍ତନ କରିବାର ଥିଲା, କିନ୍ତୁ ଯୀଶୁଙ୍କର ମୃତ୍ୟୁ ପରେ ନାହିଁ। ବ୍ୟବସ୍ଥା କୌଣସି ପ୍ରକାରେ ପରିବର୍ତ୍ତନ ହୋଇନାହିଁ। ଯଦି ବ୍ୟବସ୍ଥା ଲୋପ କରିଥିଲେ ଈଶ୍ୱର ଆମମାନଙ୍କୁ ପାପ ବା ପାପୀ ଅବସ୍ଥାରେ ଲକ୍ଷ୍ୟ କରି ଯୋଗାଯୋଗ କରିଥାନ୍ତେ। ଯୀଶୁ ଆମ୍ଭମାନଙ୍କ ନିମନ୍ତେ ଆସି କୃଷରେ ମୃତ୍ୟୁବରଣ କରିବାର ଆବଶ୍ୟକ ନଥାନ୍ତା। ତାହା ସମାଜର ଉତ୍ତମ ସମାଧାନ ହୋଇପାରିଥାନ୍ତା କି ନାହିଁ ଆମେ ନିଜେ ପ୍ରଶ୍ନ କରିବା ବା ଏହି ପ୍ରଶ୍ନର ଉତ୍ତର ଦେବା ଉଚିତ। ଯଦି ପରମେଶ୍ୱର ସେହି ବ୍ୟବସ୍ଥାକୁ ପରିବର୍ତ୍ତନ କରିଥାନ୍ତେ ତାହା ନିଶ୍ଚିତ ରୂପେ ଆମମାନଙ୍କୁ ପବିତ୍ର ଶାସ୍ତ୍ରରେ କହିଥାନ୍ତେ। ଯୀଶୁଖ୍ରୀଷ୍ଟ ନିଜେ କହିଥାନ୍ତେ କି ବ୍ୟବସ୍ଥା ପରିବର୍ତ୍ତନ ହୋଇଯାଇଛି। ପ୍ରିୟ ସତା, ବ୍ୟବସ୍ଥା ପାଳନ କରିବାକୁ ପଡ଼ିବ, ଈଶ୍ୱରଙ୍କଠାରେ ବିଶ୍ୱାସ କରିବାକୁ ପଡ଼ିବ। ଯେବେ ଆମେ ବ୍ୟବସ୍ଥା ପାଳନ କରିବା ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ଆମେ ଧାର୍ମିକ ରୂପେ ଗଣିତ ହେବା। ଯେପରି ବ୍ୟବସ୍ଥା କେବେ ହେଲେ ଲୋପ ହୋଇନାହିଁ। ଯଦି ଲୋପ ହୋଇଥାନ୍ତା ବ୍ୟଭିଚାର ହତ୍ୟା ହିଂସା ଏହିସବୁ ନଥାନ୍ତା, ହେଲେ ବି ପାପ ରୂପେ ଗ୍ରହଣ ନ କରିଥାନ୍ତେ। ପ୍ରିୟସତା, ବ୍ୟବସ୍ଥା ମଣିଷକୁ ପାପ ବିଷୟ ଦର୍ଶାଏ, ଆଉ ବିଶ୍ୱାସ ମଣିଷକୁ ଧାର୍ମିକ ଗଣନା କରିବା ପାଇଁ ଶିକ୍ଷା ଦିଏ ବା ଗଣନା ହେବା ପାଇଁ ଯୋଗ୍ୟତା କରାଏ। ତାହେଲେ ଚାଲନ୍ତୁ ପ୍ରିୟସତା, ତାହାଙ୍କ ବାକ୍ୟ ମାନିବା, ତାହାଙ୍କ ବ୍ୟବସ୍ଥା ରଖିବା, ସେହି ପରମେଶ୍ୱରଙ୍କ ଠାରେ ଆମେ ବିଶ୍ୱାସ କରିବା, ଯେପରି ଅବ୍ରାହମ ବିଶ୍ୱାସ କଲେ। ସେହି ବିଶ୍ୱାସରେ ଯେବେ ସଦାପ୍ରଭୁ ପରମେଶ୍ୱର ଆପଣା ଏକ ପୁତ୍ରକୁ ବଳିଦାନ ଦେବା ପାଇଁ ଯେବେ ସଦାପ୍ରଭୁ କହିଲେ, ଯେଉଁ ବିଶ୍ୱାସର ପିତା ବୃଦ୍ଧ ସମୟରେ ସେହି ପୁତ୍ର ପ୍ରାପ୍ତ ହୋଇଥିଲେ, ସେହି ପୁତ୍ରକୁ ବଳିଦାନ ଦେବା ନିମନ୍ତେ ସଦାପ୍ରଭୁ ଯେବେ କହିଲେ, ସେ ବିଶ୍ୱାସରେ ଆପଣା ପୁତ୍ରକୁ ବଳିଦାନ ଦେବା ପାଇଁ ପ୍ରସ୍ତୁତ ହେଲେ, ତାହା ହେଉଛି ବିଶ୍ୱାସ। ଆଉ ଏହି ବିଶ୍ୱାସ ଯୋଗୁଁ ଅବ୍ରାହ୍ମକୁ ଆମେ କହୁ ବିଶ୍ୱାସର ପିତା, ଆଉ ବିଶ୍ୱାସ ଦ୍ୱାରା ଅବ୍ରାହ୍ମ ପରିତ୍ରାଣ ପ୍ରାପ୍ତ ପାଇଲେ। ତାହେଲେ ପ୍ରିୟସତା, ଚାଲନ୍ତୁ ନିଜକୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ସମର୍ପଣ କରି ବିଶ୍ୱାସରେ ତାହାଙ୍କ ଅନୁଗ୍ରହ ନାମରେ ଆମ୍ଭେମାନେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣିଲୁ, ବିଶ୍ୱାସ ଓ ବ୍ୟବସ୍ଥା ଉଭୟ ରଖିବାର ଉଚିତ। ହଁ ପ୍ରିୟ ପ୍ରଭୁ, ଆମେ ବ୍ୟବସ୍ଥାକୁ ବହୁ ସମୟରେ ବା ବହୁ ଥର ଉଲ୍ଲଂଘନ କରିଅଛୁ। ଆମ ପାପ ସବୁ କ୍ଷମା କର, ବିଶ୍ୱାସରେ ରହିବା ପାଇଁ ଶକ୍ତିରେ ଜ୍ଞାନରେ ଆଶିଷରେ ଭରାଇ ଦିଅ। ଆମ ପାରିବାରିକ ଜୀବନରେ ଆଶୀର୍ବାଦ କର, ଶତ୍ରୁ ଶୟଦାନ ହସ୍ତରୁ ଦୂରେଇ ରଖ, ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ପ୍ରଭୁ, ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେମାନଙ୍କ ସହ ମିଶି ସେହି ସ୍ୱର୍ଗରାଜ ଯିବା ପାଇଁ ଏକ ଆଶା ଦିଅ, ଆଉ ସେହି ସମୟରେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত পাই আমার এই ঠিকার যোগাযোগ করতু আমার আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হেউছি ADVENTISTMEDIACENTRE INDIA অথবা ডাউনলোড করন্তু আমার মোবাইল অ্যাপ আপনকর মোবাইল প্লে স্টোর কু জানতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু ঈশ্বর আপনকু আশীর্বাদ করন্তু ধন্যবাদ।